ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ପାଣିର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ଜଳୁଛି ଗୁଜୁରାଟ, ବ୍ୟାପିଲା ଦଙ୍ଗା, ଚାରି ସହରରେ କର୍ଫ୍ୟୁ। ସଂରକ୍ଷଣ ଦାବିରେ ପଟେଲ ସମ୍ପ୍ରଦାୟ ପକ୍ଷରୁ ଗୁଜୁରାଟରେ ଚାଲିଥିବା ଆନ୍ଦୋଳନ ଭୟଙ୍କର ହିଂସାର ରୂପ ଧାରଣ କରିଛି। ଗତ 24 ଘଣ୍ଟା ମଧ୍ୟରେ ହିଂସା ଯୋଗୁଁ 9 ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ତେଜଲା ଶିକ୍ଷକ ଆନ୍ଦୋଳନ, ବ୍ଲକ ଗ୍ରାଣ୍ଟ ଉଚ୍ଛେଦ କରି 1994 ଅନୁଦାନ ଆଇନକୁ ପୁନଃ କରିବା ଦାବିରେ ଜାରି ରହିଛି ଶିକ୍ଷକମାନଙ୍କ ଆନ୍ଦୋଳନ। ସ୍କୁଲ ଟିଚର ଫେଡେରେସନ ଅଫ ଓଡ଼ିଶା ଏବଂ ବ୍ଲକ ଗ୍ରାଣ୍ଟ ଶିକ୍ଷକମାନେ 4000 ସ୍କୁଲରେ ତାଲା ପକାଇ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି। ଜମାରେ 17%, ଋଣରେ ମାତ୍ର 5% ବୃଦ୍ଧି। ବର୍ଷକ ମଧ୍ୟରେ ରାଜ୍ୟରେ ବ୍ୟାଙ୍କ ଜମା ପରିମାଣ 17.19% ହାରରେ ଆଗକୁ ବଢିଛି, ମାତ୍ର ଏହି ସମୟରେ ଋଣ ଆବଣ୍ଟନ କିନ୍ତୁ ସେହି ହାରରେ ବୃଦ୍ଧି ହୋଇନାହିଁ। ଋଣ ଅଭିବୃଦ୍ଧି ମାତ୍ର 5.09% ରହିଛି। ପାରାଦ୍ୱୀପ ବନ୍ଦରକୁ ଜମି ହସ୍ତାନ୍ତର କଲେ ସରକାର, ଯଦିଓ 1965 ମସିହାରେ ରାଜ୍ୟ ସରକାର ଏହି ବନ୍ଦରକୁ କେନ୍ଦ୍ର ସରକାରଙ୍କ ହାତକୁ ଟେକି ଦେଇଥିଲେ। କେତେକ ବୈଷୟିକ କାରଣ ଯୋଗୁଁ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜମି ହସ୍ତାନ୍ତର ହୋଇପାରି ନଥିଲା। ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ରଖନ୍ତୁ। ଧନ୍ୟବାଦ।